ଆଦିପୁସ୍ତକ 26 ପର୍ବ ପୂର୍ବେ ଅବ୍ରାହମଙ୍କର ବର୍ତ୍ତମାନ ସମୟରେ ଯେରୂପ ଦୁର୍ଭିକ୍ଷ ହୋଇଥିଲା ସେହି ଦେଶରେ ଆଉଥରେ ସେରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ ଇସାହାକ ଗରାରରେ ପଲିଷ୍ଟିୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ। ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ତୁମ୍ଭେ ମିଶର ଦେଶକୁ ଯାଅ ନାହିଁ, ଆମ୍ଭେ ତୁମକୁ ଯେଉଁ ଦେଶ କହିବା ସେଠାରେ ବାସ କର। ତୁମ୍ଭେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା, ଓ ତୁମ୍ଭ ପିତା ଅବ୍ରାହମ ନିକଟରେ ଆପଣା କୃତ ଶପଥର ନିୟମ ସଫଳ କରିବା। ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା, ଓ ତୁମ୍ଭର ବଂଶ ଦ୍ୱାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଯେହେତୁ ଅବ୍ରାହମ ଆମ୍ଭର ବାକ୍ୟ ମାନି ଆମ୍ଭର ରକ୍ଷଣୀୟ ବିଷୟ ଆମ୍ଭର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି, ତହିଁରେ ଇସାକ ଗରାରଠାରେ ବାସ କଲେ। ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ଭାର୍ଯ୍ୟା ବିଷୟରେ ପଚାରନ୍ତେ, ସେ କହିଲେ, ସେ ମୋହର ଭଗିନୀ, ଯେହେତୁ ସେହି ସ୍ଥାନର ଲୋକମାନେ ରିବିକା ଲାଗି ମୋତେ ଅବା ବଧ କରିବେ, ଏହା ଭାବି ସେ ତାହାକୁ ଆପଣାର ଭାର୍ଯ୍ୟା ବୋଲି କହିବାକୁ ଭୟ କଲେ, ଯେହେତୁ ସେ ପରମ ସୁନ୍ଦରୀ ଥିଲା। ପୁଣି ସେହି ସ୍ଥାନରେ ବହୁକାଳ ବାସ କଲା ଉତ୍ତାରେ ଏକ ସମୟରେ ପଲିଷ୍ଟିୟ ରାଜା ଅବିମେଲକ ଝରକା ବାଟେ ନିରୀକ୍ଷଣ କରି ଇସାକାଙ୍କୁ ଆପଣା ଭାର୍ଯ୍ୟା ରିବିକ ସହିତ କୌତୁକ କରୁଥିବାର ଦେଖିଲେ। ତେଣୁ ଅବିମେଲକ ଇସାକାଙ୍କୁ ଡକାଇ କହିଲେ, ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା, ତେବେ ତୁମ୍ଭେ ତାହାକୁ ଆପଣା ଭଗିନୀ ବୋଲି କିପରି କହିଲ? ସେତେବେଳେ ଇସାକ ଉତ୍ତର କଲେ, ମୁଁ ଭାବିଲି କେଜାଣି ତାହା ଲାଗି ମୋହର ମୃତ୍ୟୁ ହେବ। ତହିଁରେ ଅବିମେଲକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏକି ବ୍ୟବହାର କଲ, କୌଣସି ଲୋକ ତୁମ୍ଭ ଭାର୍ଯ୍ୟା ସଙ୍ଗେ ଅନାୟାସରେ ସହନ କରିପାରନ୍ତା, ତାହେଲେ ତୁମ୍ଭେ ଆମ୍ଭମାନଙ୍କୁ ଦୋଷଗ୍ରସ୍ତ କରନ୍ତ। ଅନନ୍ତର ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, ଯେ କେହି ସେ ମନୁଷ୍ୟକୁ କିମ୍ବା ତାହାର ଭାର୍ଯ୍ୟାକୁ ସ୍ପର୍ଶ କରିବ ତାହାର ପ୍ରାଣଦଣ୍ଡ ଅବଶ୍ୟ ହେବ। ଅନନ୍ତର ଇସହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ 100 ଗୁଣ ଲାଭ କଲେ। ପୁଣି ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ, ଏ ନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ। ପୁଣି ସେ ଆହୁରି ବୃଦ୍ଧି ପାଇ ଅତି ମହାନ ହେଲେ, ଏବଂ ତାଙ୍କର ମେଷଧନ ଓ ଗୋଧନ ପୁଣି ଅନେକ ଦାସଦାସୀ ହେଲେ। ତେଣୁ ପଲେଷ୍ଟିୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। ଏଣୁ ତାଙ୍କର ପିତା ଅବ୍ରାହମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟିୟ ଲୋକମାନେ ମୂର୍ତ୍ତିଙ୍କ ଦ୍ୱାରା ସେସବୁ ପୋତି ପକାଇଲେ। ଅନନ୍ତର ଅବିମେଲକ ଇସାକଙ୍କୁ କହିଲେ, ତୁମ୍ଭେ ଆମମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ଅଧିକ ବଳବାନ ହୋଇଅଛ। ତହେଲେ ଇସାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ବୁ ସ୍ଥାପନ କରି ସେହିଠାରେ ବାସ କଲେ। ପୁଣି ଆପଣା ପିତା ଅବ୍ରାହମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ସଜଳ କୂପ ଅବ୍ରାହମଙ୍କ ମୃତ୍ୟୁ ଉତ୍ତାରେ ପୋଲେଷ୍ଟିୟମାନେ ପୋତି ପକାଇଥିଲେ, ସେ ସମସ୍ତ ଇସାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରପି ରଖିଲେ। ଆଉ ଇସାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ। ତହିଁରେ ଗରାର ଦେଶୀୟ ପଶୁପାଳକମାନେ ଇସାକାଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର, ଏଣୁ ସେହି କୂପର ନାମ ଏସକ ଅର୍ଥାତ୍ ବିବାଦ ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ। ଅନନ୍ତର ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ, ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ। ତହୁଁ ଇସାକ ତହିଁର ନାମ ସିତ୍ନା ଅର୍ଥାତ୍ ଶତ୍ରୁତା ରଖିଲେ। ପୁଣି ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ, ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହବୋତ୍ ଅର୍ଥାତ୍ ପ୍ରଶସ୍ତ ସ୍ଥାନ ରଖିଲେ, କାରଣ ସେ କହିଲେ, ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା। ଅନନ୍ତର ସେହି ସ୍ଥାନରୁ ବେର୍ସେବାକୁ ଗଲେ। ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ପିତା ଅବ୍ରାହମର ପରମେଶ୍ୱର ଅଟୁ, ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରାହମ ଲାଗି ତୁମ୍ଭର ସହାୟ ଅଟୁ, ଓ ତୁମ୍ଭକୁ ଆଶୀର୍ବାଦ କରି ତୁମର ବଂଶ ବୃଦ୍ଧି କରିବା। ଅନନ୍ତର ଇସାକ ସେହି ସ୍ଥାନରେ ଯଜ୍ଞବେଦୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଅନନ୍ତର ସେ ସେହି ସ୍ଥାନରେ ତମ୍ବୁ ସ୍ଥାପନ କରନ୍ତେ ତାଙ୍କର ଦାସମାନେ ଗୋଟିଏ କୂପ ଖୋଳିଲେ। ଏଥି ଉତ୍ତାରେ ଅବିମେଲକ ଅହୁସଦ ନାମକ ଆପଣା ମିତ୍ରକୁ ଓ ଫିଖଲ ନାମକ ସେନାପତିକୁ ସଙ୍ଗରେ ଘେନି ଗରାରଠାରୁ ଇସାହାକଙ୍କ ନିକଟକୁ ଗଲେ। ତହିଁରେ ଇସାକ୍ ସେମାନଙ୍କୁ କହିଲେ, ତୁମେମାନେ ତ ମୋତେ ଘୃଣା କରୁଅଛ, ପୁଣି ଆପଣାମାନଙ୍କ ମଧ୍ୟରୁ ମୋତେ ଦୂର କରିଦେଇଥିଲ, ଏବେ ମୋ ନିକଟକୁ କି ନିମନ୍ତେ ଆସିଲ? ତହିଁରେ ସେମାନେ ଉତ୍ତର କଲେ, ସଦାପ୍ରଭୁ ତୁମ୍ଭର ସହାୟ ଅଟନ୍ତି, ଏହା ଆମ୍ଭେମାନେ ସ୍ୱଷ୍ଟ ଦେଖିଲୁ। ଏହେତୁ କହିଲୁ, ଆମ୍ଭମାନଙ୍କ ମଧ୍ୟରେ ଗୋଟିଏ ରାଣ ଥାଉ ଓ ଆମ୍ଭମାନଙ୍କ ସହିତ ତୁମ୍ଭର ଏହି ଏକ ନିୟମ ହେଉ, ଆମ୍ଭମାନେ ଯେପରି ତୁମ୍ଭକୁ ସ୍ପର୍ଶ କରିନାହୁଁ ଓ ତୁମ୍ଭର ମଙ୍ଗଳ ବିନୁ ଆଉ କିଛି କରିନାହୁଁ, ବରଞ୍ଚ ତୁମ୍ଭକୁ ଶାନ୍ତିରେ ବିଦାୟ କରିଅଛୁ, ସେପରି ତୁମ୍ଭେ ଆମମାନଙ୍କୁ ହିଂସା କରିବ ନାହିଁ, ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦ ପାତ୍ର। ସେତେବେଳେ ଇସାକ୍ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନ ପାନ କଲେ, ଅନନ୍ତର ସେମାନେ ଶୀଘ୍ର ପ୍ରଭାତରେ ଉଠି ପରସ୍ପର ଶପଥ କଲେ। ପୁଣି ଇସାକ୍ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ କୁଶଳରେ ତାଙ୍କ ନିକଟରୁ ପ୍ରସ୍ଥାନ କଲେ। ସେହିଦିନ ଇସାକଙ୍କର ଦାସମାନେ ଆସି ଆପଣାମାନଙ୍କ ଖୋଦିତ କୂପ ବିଷୟରେ ସମ୍ବାଦ ଦେଇ ତାଙ୍କୁ କହିଲେ, ଜଳ ପାଇଲୁ। ଏହେତୁ ସେ ସେହି କୂପର ନାମ ସେବା ରଖିଲେ, ପୁଣି ଆଜି ଯାଏ ସେହି ସ୍ଥାନର ନଗର ବେର୍ସେବା ନାମରେ ଖ୍ୟାତ ଅଟେ। ଅନନ୍ତର ଏସୋ 40 ବର୍ଷ ବୟସରେ ହିତୀୟ ବେରୀର ଜିହୁଦିତ୍ ନାମ୍ନୀ କନ୍ୟାକୁ ଓ ହିତୀୟ ଏଲୋନର ବାସ୍ମତ୍ ନାମ୍ନୀ କନ୍ୟାକୁ ବିବାହ କଲେ। ମାତ୍ର ସେମାନେ ଇସାକ୍ ଓ ରିବିକାଙ୍କ ମନର ଦୁଃଖଦାୟିନୀ ହେଲେ।